ଆଜି ଶୁଣିବା ଅଚ୍ୟୁତାନନ୍ଦ ପତିଙ୍କ ଗଳ୍ପ ଉଗ୍ରସେନ ଉବାଚ। ମୁଁ ଯେଉଁମାନଙ୍କ ସମ୍ପର୍କରେ କହୁଥିଲି ସେମାନେ ସମସ୍ତେ ତୃତୀୟ ପୁରୁଷ। ଆଜିର ସମସ୍ତଙ୍କ ଭଳି ଦୁର୍ନୀତି ସାମ୍ନାରେ ଏକ ନଖଦନ୍ତର ସମର ପାଇଁ ସଂଗ୍ରାମୀ ମୁହଁରେ ମୁଁ ବାରୁଦ ଜାଳୁଥିଲି। ସେ ଜଣେ ମର୍ଯ୍ୟାଦାବନ୍ତ କ୍ଲାସ ୱାନ୍ ଅଫିସର ଝିଅ ବାହାଘର କଲେ ଯେ ଅଧସ୍ତନ ଦପ୍ତରମାନଙ୍କରୁ ବାଧ୍ୟତାମୂଳକ ଉପହାରର ଯେଉଁ ବଗମାନେ ଉଡ଼ି ଆସିଲେ ସେଥିରେ ଝିଅ ଜୁଇଁଙ୍କ ଆକାଶ ଧଳା ହୋଇ ବି ପୁଅ ବୋହୂଙ୍କ ସ୍ୱର୍ଗ ଦୁଧିଆ ଧରିଦେଲା। ଆଉ ସେ ହେଲେ ସବ୍ ରେଜିଷ୍ଟ୍ରାର ସାହେବ। ଅଫିସର ଚଢ଼େଇଙ୍କ ଭିତରେ ଅସରପା ବୋଲି ହୀନମନ୍ୟତାର ଅସମ୍ମାନ ତାଙ୍କ ଉପରେ ଅଯଥା ଲଦି ଦିଅନ୍ତି, କିନ୍ତୁ ତାଙ୍କର ଜିଅନ୍ତା ଓ ମଲା ଦୁଇ ଜଗତ ଉପରେ ଅକ୍ତିଆର ରହିଛି। ଉଭୟ ସ୍ଥିତିକୁ ନେଇ ସେ ବ୍ୟବସାୟ କରନ୍ତି। ମଲା ବୁଢ଼ୀଟାର ଟିପ ଚିହ୍ନ ନେଇ ସେଦିନ ବୁଢ଼ୀଟାର 12 ଲଟରାରେ ଲଟରା ସେ କଣ୍ଟ୍ରୋଲ ଦୋକାନୀଟାକୁ ତା ସମ୍ପତ୍ତିର ସର୍ବେ ସର୍ବା କରିଦେଲେ। ତାପରେ ସେ ମହାଶୟ ଏଣିକି ମୋଟରସାଇକେଲରେ ଯିବା ଆସିବା କରୁଛନ୍ତି। ହଁ, ସେ ଭଦ୍ରଲୋକ ଡାକ୍ତର ଅଟନ୍ତି। ଡାକ୍ତରଖାନାର ଔଷଧ ବିକ୍ରି, ଖଟିଆ ଯୋଗାଇବା ମାମୁଲି, ମଳମୂତ୍ର ପରୀକ୍ଷା ଜାଲାରୁ ଆମଦାନୀ, ଉପୁରୀ ଇତ୍ୟାଦି ଇତ୍ୟାଦି ପରେ ବି ରିଏମ୍ବର୍ସମେଣ୍ଟ ବିଲ୍ ପାଇଁ ପ୍ରେସ୍କ୍ରିପ୍ସନ୍ ଯୋଗାଇ ନମ୍ବରୀ କାରବାର କରି ସମାଜ ତାଲିକାରେ ନିଜର ନମ୍ବରକୁ ଉପରକୁ ଉପରକୁ ଉଠାଉଛନ୍ତି। ଆଉ ଇଏ ହେଲେ ସିଭିଲ ସପ୍ଲାଇ ବାବୁ। ଜୀବନ ବନ୍ଦର ପାଇଁ ତାଙ୍କର ପଣ୍ୟବାହୀ ଜାହାଜଟା ଅତି ବିସ୍ତୃତ। କେବଳ ଚିନିର ସ୍ୱତନ୍ତ୍ର ପରମିଟ୍ ବଦଳରେ ବି ଜାହାଜଟା ତାଙ୍କର ବୋଝେଇ ହୋଇପାରୁଛି। ଚିନିର କଣ୍ଟ୍ରୋଲ ଦାମ ଧର 75 ଖୋଲା ବଜାରରେ ବିକ୍ରି ମୂଲ୍ୟ ପ୍ରାୟ ହେବ 3.50 ଉପରେ। କଣ୍ଟ୍ରୋଲ ଓ ଖୋଲାର ବ୍ୟବଧାନରେ ଅଧାଟା ନ୍ୟାୟତଃ ନିମ୍ନତମ ପ୍ରାପ୍ୟ, ଆଉ ସେତିକି ତେଲ ଲୁଣ ପରେ ବି ଶାଢ଼ୀ ସିନେମା ପାଇଁ ଆବଶ୍ୟକତା ଠାରୁ ଯଥେଷ୍ଟ ଅଧିକ। ଇଏ ହେଲେ ଗାଁର ଗୌରବ, ସମସ୍ତଙ୍କର ମାଷ୍ଟ୍ରେ, ଭୃଗୁ ସାନ୍ଦିପନୀ ଗୋତ୍ର ପରମ୍ପରାର ଦାୟଦ ବୋଲି ସେ ଭାବନ୍ତି। ଆମେ ବି ବେଳେବେଳେ ତାଙ୍କୁ ସେମିତି କହୁ, ସମାଜ ବୋଧ ହୁଏ ତାଙ୍କର କେୟାର କରେନି ବୋଲି ଆମେରିକାର କେୟାର ସଂସ୍ଥା ବର୍ତ୍ତମାନ ତାଙ୍କର ଯତ୍ନ ନେଉଛି। ସୋୟାବିନ ତେଲ, ମକା ଗୁଣ୍ଡ ମଲମ ଓ ପାଉଡର ତାଙ୍କର ଦାରିଦ୍ର୍ୟ ଗଭୀର ଘାକୁ ପୁରାଇ ଘା ଉପରକୁ ଆବୁ ଉଠାଇବାକୁ ଲାଗିଲାଣି। ଆଉ ତାଙ୍କୁ ତ ଆପଣ ଜାଣନ୍ତି, ସେ ହେଲେ ବିଡିଓ ବିଶ୍ୱକର୍ମା। ଆଉ ତାଙ୍କ ହାତରେ ରିଲିଫ, ଟେଷ୍ଟ ରିଲିଫ ଇତ୍ୟାଦି ସ୍ୱର୍ଣ୍ଣଦ ସ୍ପର୍ଶମଣିମାନ ରହିଛି। ପଥର ଉପରେ ଅଙ୍ଗୁଳିର ଅଗଛୁଆଇଁ ସେ ସ୍ୱର୍ଣ୍ଣଲଙ୍କାର ଅଧୀଶ୍ୱର ହୋଇପାରିବେ। ଆଉ ଇଏ ତହସିଲ ଦପ୍ତର, ସିଏ ପୋଲିସ ବାଲା। ଖାଇଯିବାର ନେଇଯିବାର ଲାଇସେନ୍ସ ସେମାନଙ୍କୁ ସରକାର, ସମାଜ, ସର୍ବସାଧାରଣ ସମସ୍ତେ ସମ୍ମିଳିତ ଭାବରେ ସମର୍ପଣ କରିଛନ୍ତି। ଦୁର୍ନୀତି କାରଖାନାର ସର୍ବୋଚ୍ଚତମ କର୍ତ୍ତୃପକ୍ଷ ମନ୍ତ୍ରୀ, ଚେୟାରମ୍ୟାନ, ସରପଞ୍ଚ ଏବଂ କାରଖାନାର ଅଶ୍ୱଶକ୍ତି ମିଲ୍ବାଲା, ହୋଲସେଲର, ଗଦିଦାର ଗୋଷ୍ଠୀ ହେଲେ ଉପର ପାହାଚର ଶିକାରୀ। ଚୁଟୁକୁରିଆ ଡାହାଣୀ ଭଳି କୁଟା ଲଗାଇ ନିଛାଟିଆ ବେଳେ ସେମାନେ ରକ୍ତ ଚୋଚମନ୍ତି ନାହିଁ, ହତିଆର ଚଲାଇ ହଲାଇ କରି ଆଞ୍ଜୁଳାଏ ଆଞ୍ଜୁଳାଏ ରକ୍ତ ଢୋକନ୍ତି। ସମସ୍ତେ ଯୁଗଧର୍ମର ଘୋଡ଼ାରେ ସବାର ହୋଇଛନ୍ତି। ସମସ୍ତେ ମଣିଷ ପଣିଆରେ ଇଜ୍ଜତ ନେଉଛନ୍ତି। ଦୁର୍ନୀତି ବିରୁଦ୍ଧରେ ଦେହରୁ ପର୍ଯ୍ୟାପ୍ତ କାର୍ବନ ଜଳାଇ ମୁଁ ଘରକୁ ଫେରୁଥିଲି। ରାତି ଚାହିଁବା ସମୟଠୁ ଦିକଦମ ଆଗେଇ ଯାଇଛି। ଗାଁ ମୁଣ୍ଡରେ ଶଙ୍କରାନା ଚା ଦୋକାନ ବନ୍ଦ କରି ଘରକୁ ଗଲାଣି। ତା ଚାଳିଆ କଡ଼କୁ ଚିରା କାଠ ଗଦାମରା ହୋଇ ଥୁଆ ହୋଇଛି। ମୁଁ ଦୁଇ ଖଣ୍ଡେ ମୋଟା ମୋଟା କାଠ ତା ଭିତରୁ ଟାଣି ଆଣିଲି। ସକାଳ ଓଳିର କିଲୋ 2.20 ବାଲା ହରଡ଼ ଯାଇକୁ ଶିଳରେ ବାଟିବା ପାଇଁ ନିଶ୍ଚୟ ଦରସିଝା କରିହେବ। ପୁରା ସିଝିବାର ପ୍ରଶ୍ନ ଉଠିନି, ଯେଣୁ ସେ ଯାଇ ସିଝିବାକୁ ଜନ୍ମ ନେଇନି ପରା। ମୋ ଭିତରର ରାଜା ଉଗ୍ରସେନ କଟୁଆଳଙ୍କୁ ମୁଁ ଶଙ୍ଖ ଚକ୍ର ଗଦା ପଦ୍ମ ଦେଖାଇ ବୁଝାଇଦେଲି। ରାତିର ନିଛାଟିଆ ରାସ୍ତାରେ ବାରବୁଲା କୁକୁରମାନେ ପ୍ରାୟ ଉପଦ୍ରବ କରନ୍ତି, ହାତରେ ତ ଖଣ୍ଡେ କିଛି ଥିବା ଦରକାର।